ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖିଆ ଖବର। ଜାତିର ଜନକ ମହାତ୍ମା ଗାନ୍ଧୀ ଆଉ ଜନନାୟକ ଲାଲବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀଥି ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବୈଜ୍ଞାନିକ କାଟାଲିନ୍ କାରିକୋ ଆର୍ ଡ୍ରିୟୁ ୱିଜମେନ୍ ମେଡିସିନ୍ ଲାଗି ପାଇବେ ନୋବେଲ ପୁରସ୍କାର। ଓଡ଼ିଶା ଗସ୍ତି ଆଇବାକାଲ ଆସୁଛନ୍ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର। ସାଇବର ଠକେଇ ବାବଦେ ସଚେତନ କରବାର୍ ଲାଗି ଆଷ୍ଠାନୁ ରାଇଜେ ମୂଲ ହେଲା ସଚେତନତା କାର୍ଯ୍ୟକ୍ରମ। ଆଉର୍ ଲଘୁଚାପ ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଇଲାକାନ ଲାଗି ରହିଛି ବର୍ଷା। ସମ୍ଭଲପୁର ସୁନ୍ଦରଗଡ଼ ସହିତ ପାଞ୍ଚଟା ଜିଲ୍ଲାନୁ ଜବର ବର୍ଷା ହେବାର ସମ୍ଭାବନା। ସାରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀ ଆଉ ଆଘର ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଗାଁନୁ ସହର ତକ ଭିନ୍ ଭିନ୍ ଜାଗାନୁ ଥିବାର ଗାନ୍ଧିଜୀ ଆଉ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିନ ମାଲ୍ୟାର୍ପଣ ସହିତ ଭିନ୍ ଭିନ୍ କାର୍ଯ୍ୟକ୍ରମ କରାଯାଇଛି। ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଦେବାର ସହିତ ଗାନ୍ଧିଜୀଙ୍କ ଚିନ୍ତାଧାରା ମାନବ ସମାଜକେ ସବୁବେଳେ ପ୍ରେରଣା ଯୋଗାଉଛି ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍ ଯେ ଗାନ୍ଧିଜୀଙ୍କର କାଳଜୟୀ ବାଣୀ ମୁନୁଷ ସମାଜକେ ଆଲୋକିତ କରିଛି। ମହାତ୍ମା ଗାନ୍ଧୀଙ୍କର ବିଚାର ସାରା ପୃଥିବୀକେ ଅନୁପ୍ରାଣିତ କରିଛେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ଲୁକର ସାଙ୍ଗେ ମିଶବାର ଆର୍ ସେମାନଙ୍କୁ ଅପନାବାର ବାପୁଜୀଙ୍କର ବିଶେଷତ୍ୱ ଥିଲା। ସେନ୍ତା ଆମର ଇତିହାସର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟଥି ଲାଲବାହାଦୁର ଶାସ୍ତ୍ରୀ ତାଙ୍କର ବର୍କସ ନେତୃତ୍ୱ ଲାଗି ସବୁଦିନ ମନେ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଗାନ୍ଧି ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରନ ରାଜ୍ୟସ୍ତରୀୟ ଗାନ୍ଧି ଜୟନ୍ତୀ କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରିକରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଘର ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ସରଳତା ଭାରତର ସାମୁହିକ ଚେତନାଥି ଗୋଟିଏ ଅଭୁଲା ଚିହ୍ନ ବୋଲି କହିଛନ୍। ଓଡ଼ିଶା ହାଇକୋର୍ଟ ପରିସରନ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ହାଇକୋର୍ଟର ନୂଆ ଭବନ ନଥିବାର ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିଥି ମୁଖ୍ୟ ବିଚାରପତି ଜଷ୍ଟିସ୍ ସୁଭାଶିଷ ତଳାପତ୍ରଙ୍କ ସହିତ ବିଚାରପତିମାନେ ଆଉ ହାଇକୋର୍ଟର ବାର୍ ଆସୋସିଏସନ୍ର କର୍ମକର୍ତ୍ତାମାନେ ଫୁଲମାଲ ଦେଇକରି ଶ୍ରଦ୍ଧାଞ୍ଜଳି ଦେଇଛନ୍। ସେନ୍ତା ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ମହାତ୍ମା ଗାନ୍ଧୀ ଆଉ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ସମ୍ବଲପୁର ସହରର ଭତରା ନଥିବାର ଗାନ୍ଧି ମନ୍ଦିରନ ଭିନ୍ ଭିନ୍ ଅନୁଷ୍ଠାନ ତରଫୁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେନ୍ତା ସହରର କମିଶନର କଲୋନୀ ପଡ଼ିଆ ନଥିବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯାଇକରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବରଗଡ଼ ସହର ଗାନ୍ଧୀ ଛକ ନଥିବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖେ ହୋଇଥିବାର ସର୍ବଧର୍ମ ପ୍ରାର୍ଥନା ସଭାତି ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନିନୀ ଭୋଇ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ଆରକ୍ଷୀ ଅଧୀକ୍ଷକ ପିଏସ୍ ମୀନା ଯୋଗ ଦେଇକରି ମାଲ୍ୟାର୍ପଣ କରିକରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବୌଦ୍ଧ ଟାଉନ୍ହଲ୍ଠାରେ ଜିଲ୍ଲାସ୍ତରୀୟ ଗାନ୍ଧି ଜୟନ୍ତୀ ଆଉ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଗାନ୍ଧିଚକଠାରେ ଥିବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯାଇକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଇତାର ଆଘନୁ ଏ ଅବସରରେ ଗୋଟିଏ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମାର ଗାନ୍ଧି ଉଦ୍ୟାନ ପରିସରନ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି। ଯୋଜନା ଆଉ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇକରି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିନୁ ମାଲ୍ୟାର୍ପଣ କରିକରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାନୁ ମହାତ୍ମା ଗାନ୍ଧୀ ଆଉ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ତରଫୁ ଏ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଥି ଫୁଲମାଲ ଚଢ଼ାବାର ସହିତ ପ୍ରଭାତ ଫେରି ସର୍ବଧର୍ମ ପ୍ରାର୍ଥନା ସଭା ଆଉ ଗାନ୍ଧି ଦର୍ଶନ ଆଉ ଚେତନା ଶୀର୍ଷକ ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲା ନଭିଲ ଗାନ୍ଧୀ ଆଉ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଗାନ୍ଧିଛକଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିନ ମାଲ୍ୟାର୍ପଣ କରାଯାଇକରି ଗୋଟିଏ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା। ଦେବଗଡ଼ ସେଣ୍ଟର ଫର୍ କଲ୍ଚରଠାରେ ଜିଲ୍ଲାସ୍ତରୀୟ ଗାନ୍ଧି ଜୟନ୍ତୀ ଆଉ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏ ଅବସରରେ ହୋଇଥିବା ସମାରୋହଟି ସିଆନ୍ ସୁଜନମାନେ ଯୋଗ ଦେଇକରି ଗାନ୍ଧିଜୀଙ୍କ ଜୀବନୀ ବିଷୟ ଆଲୋଚନା କରିଥିଲେ। ଏତା ଋତୁରୁ ଗୋଟିଏ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। କାଟାଲିନ୍ କାରିକୋ ଆଉ ଡ୍ରିୟୁ ୱିଜମେନ୍ଙ୍କୁ 2023 ବର୍ଷର ଚିକିତ୍ସା ବିଜ୍ଞାନ ମେଡିସିନ୍ ଲାଗି ନୋବେଲ ପୁରସ୍କାର ଦିଆଯିବା। ନ୍ୟୁକ୍ଲିଓସାଇଟ୍ ଭିତ୍ତିକ ସଂଶୋଧନ ବାବଦ ଆବିଷ୍କାର ଲାଗି ସେମାନଙ୍କୁ ଇ ପୁରସ୍କାର ଦିଆଯିବା। ସେମାନଙ୍କର ଆବିଷ୍କାର କୋଭିଡ୍ 19 ବିରୋଧନ ପ୍ରଭାବଶାଳୀ ଏମ୍ଆର୍ଏନ୍ଏ ଟିକା ବିକଶିତ କରବାର୍ଥି ସକ୍ଷମ ହୋଇଛି। ଏମ୍ଆର୍ଏନ୍ଏ ଟିକା ଜରିଏ ପୃଥିନୁ କୋଭିଡ୍ ମହାମାରୀକେ ହରାବାର୍ଥି ସାହାଯ୍ୟ ମିଳିଥିଲା। କାଟାଲିନ୍ ଜନେ ହଙ୍ଗ୍ରୀ ବଂଶଭବ ଆମେରିକୀୟ ବାୟୋକେମିଷ୍ଟ ହୋଇଥିବାର ବେଳେ ଡ୍ରିୟୁ ଜନେ ଆମେରିକୀୟ ଜୈବ ବିଜ୍ଞାନୀ ଆନ୍। ଏହି ଦୁଇ ବୈଜ୍ଞାନିକଙ୍କର ଗବେଷଣାଥି ଫାଇଜର ଆଉ ମଡର୍ଣ୍ଣା ଟିକା ବିକଶିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ଯୁବବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଇବାକାଲ ଓଡ଼ିଶା ଗସ୍ତନ ଆସୁଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ଉତ୍କଳ ବିଶ୍ୱବିଦ୍ୟାଳୟ ହେବାର୍କେ ଥିବାର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମଥି ଯୋଗ ଦେବେ। ଇତାର ସହିତ ସେ ଭୁବନେଶ୍ୱର ଆଉ କଟକନ ଦୁଇଟା ଘରୋଇ ଅନୁଷ୍ଠାନର ସ୍ୱତନ୍ତ୍ର ଉତ୍ସବଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ଶ୍ରୀ ଠାକୁର ସକାଲର 9:05 ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରନ ପହଞ୍ଚବେ। ଇତାରୁତୁରୁ ସକାଲର 10 ଭୁବନେଶ୍ୱରଠାରେ ବିଜେପି ରାଜ୍ୟ ମୁଖ୍ୟାଳୟନ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗ ଦେବେ। ଏସବୁ କାର୍ଯ୍ୟକ୍ରମ ସରିଲା ଉତରୁ ମନ୍ତ୍ରୀ ଶ୍ରୀ ଠାକୁର ସଞ୍ଜବେଳେ ନୂଆଦିଲ୍ଲୀ ଫେରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ସାଇବର ଠକେଇ ବଢ଼ୁଥିବାରୁ ଲୋକମାନଙ୍କୁ ସଚେତନ କରିବା ଲାଗି ଆଜିଠାନୁ ଆଇବା ମାସର 15 ତକ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ସାଇବର ଅପରାଧକେ ରୋକବାର ଲାଗି ରାଜ୍ୟ ସରକାରଙ୍କ ତରଫୁ ସାଇବର ସୁରକ୍ଷା ସଚେତନତା ପକ୍ଷ ପାଳନ କରାଯାଉଛି। ଏହି ସଚେତନତା ରଥକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରୁ ଗଲା ଶନିବାର ଦିନ ଶୁଭାରମ୍ଭ କରିଥିଲେ। ରାଜ୍ୟର ସବୁ ବ୍ଲକ୍ରୁ 34 ସାଇବର ସୁରକ୍ଷା ସଚେତନତା ରଥ ବୁଲିକରି ସାଇବର ଠକେଇ ବାବଦେ ଲୋକମାନଙ୍କୁ ବୁଝାବାର କାମ ଆଜିନୁ ମୁହ୍ୟଛି। ମିଶନ ଶକ୍ତି ମହିଳା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଆଉ ବେସରକାରୀ ସଂସ୍ଥାମାନେ ଏଥି ସାମିଲ ହୋଇଛନ୍। ଇତାର ଛଡ଼ା ସାଇବର ଠକେଇ ବାବଦେ କ୍ଷୁଦ୍ର ଚଳଚ୍ଚିତ୍ର କ୍ରାଇମ୍ବ୍ରାଞ୍ଚ ତରଫୁ ତିଆରି କରାଯାଇଛି। ବୌଦ୍ଧ ଜିଲ୍ଲା ପୁଲିସ୍ ତରଫୁ ସାଇବର ସୁରକ୍ଷା ଅଭିଯାନ ମୂଲ ହୋଇଛି। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦଙ୍କ ଅଧ୍ୟକ୍ଷତାରେ ହୋଇଥିବାର ଉତ୍ସବଥି ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ଅଭିଯାନ ମୂଲ କରିଥିଲେ। ଜିଲ୍ଲାସ୍ତରଥି ସାଇବର ଅପରାଧ ବାବଦେ ସଚେତନତା ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୂଆପଡ଼ା ଜିଲ୍ଲା ଏକତା ଛକଠାରେ ସାଇବର ଅପରାଧ ନିୟନ୍ତ୍ରଣ ଲାଗି ସଚେତନତା ରଥକେ ସ୍ୱାଗତ କରାଯାଇଛି। ଯୋଜନା ଆଉ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଉ ସାଂସଦ ବସନ୍ତ କୁମାର ପଣ୍ଡା ସଚେତନତାଥି ସାଇବର ଅପରାଧ ମୁକ୍ତ ଓଡ଼ିଶା ଆଉ ନୂଆପଡ଼ା ଗଠନ ହୋଇପାରବା ବୋଲି କହିଛନ୍। ଝାରସୁଗୁଡ଼ା ମନମୋହନ ଏମ୍ଇ ସ୍କୁଲ ପଡ଼ିଆନୁ ସାଇବର ଠକେଇ ସଚେତନତା ଲାଗି ସାଇବର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଆବୋଲି ସୁନୀଲ ନରୁଣେ ଇତାର ଶୁଭାରମ୍ଭ କରିଥିଲେ। ଏ ଅବସରରେ ହୋଇଥିବା ସଚେତନତା ସଭାଥି ବହୁଟେ ଛାତ୍ରଛାତ୍ରୀ ଆଉ ଜନସାଧାରଣ ଯୋଗ ଦେଇଥିଲେ। ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ବ୍ରତତୀ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ଏ ବିଜ୍ଞପ୍ତି ବାହାରିଛି। ଏଣୁ ଜଣାଇ ଦିଆଯାଇପାରେ ଯେ ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ମେୟର ସୁଲୋଚନା ଦାସ କାମ କରୁଥିଲେ। ନୂଆଦିଲ୍ଲୀରୁ ଆସିଥିବା 6 କେନ୍ଦ୍ରୀୟ ଦଳ ବରଗଡ଼ ଆର୍ ସମ୍ବଲପୁର ଜିଲ୍ଲାର ସ୍କ୍ରବ୍ ଟାଇଫସ୍ର ସ୍ଥିତି ଅନୁଧ୍ୟାନ କରିଛନ୍। ବରଗଡ଼ ଜିଲ୍ଲାର 1775 ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେ ଭିତରୁ 99 ଜଣଙ୍କଠାରେ ଏହି ଭୂତାଣୁ ଥିବାର ଜଣାପଡ଼ିଛି। ବରଗଡ଼ ଜିଲ୍ଲାର ସ୍କ୍ରବ୍ ଟାଇଫସ୍ଥି 7 ଜଣଙ୍କର ଜୀବନ ଯାଇଛି ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାଧୁଚରଣ ଦାସ କହିଛନ୍। ସେନ୍ତା ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାରଠାରେ ଆଜି କେନ୍ଦ୍ରୀୟ ଦଳ ପହଞ୍ଚିକରି ସ୍ଥିତିର ଅନୁଧ୍ୟାନ କରିଛନ୍। ଏହି କେନ୍ଦ୍ରୀୟ ଦଳ ଗଲା 2 ତଳେ ସୁନ୍ଦରଗଡ଼ ଆଉ ଝାରସୁଗୁଡ଼ା ଜିଲ୍ଲା ବୁଲିକରି ସ୍ଥିତିର ଅନୁଧ୍ୟାନ କରିଥିଲେ। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫୁ ନାରାୟଣନଗରନ 5 ଲୋକକଳା ଗ୍ରାମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ତରଫୁ ହୋଇଥିବା ଏହି କାର୍ଯ୍ୟକ୍ରମଥି କଳାକାରମାନେ ଗୋଟିଏ ଶୋଭାଯାତ୍ରାଥି ବାହାରିକରି ଲୋକକଳା ଗ୍ରାମ ପରିକ୍ରମା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉତ୍ସବଥି କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଥି ଜିଲ୍ଲାର ଭିନ୍ ଭିନ୍ ଇଲାକାର ବୁଣାକାର ଆର୍ କଳାକାରମାନେ ଯୋଗ ଦେଇଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗରନୁ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଇଲାକାନ ବର୍ଷା ଲାଗି ରହିଛି। ଆଇବା ବୁଧବାର ତକ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଆଇବା 24 ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଆର୍ କେନ୍ଦୁଝର ଜିଲ୍ଲାନ ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେନ୍ତା ଉପକୂଳ ଓଡ଼ିଶା ସହିତ ରାଜ୍ୟର ଆଉ କେତେଟା ଜାଗାନ ଘଡ଼ଘଡ଼ି ସହିତ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଣିପାଗ ବିଭାଗ କହିଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6:628.21 ଫୁଟ ରହିଥିଲା। ଡ୍ୟାମ୍ କଣ୍ଟ୍ରୋଲ ରୁମ୍ରୁ ମିଳିଥିବା ସୂଚନା ଅନୁସାରେ ଏହି ସମୟଥି 2 ଗେଟ୍ ଦେଇକରି ଫିକ୍ ସେକେଣ୍ଡଥି 69,570 ଘନଫୁଟ ପାଇଁ ମହାନଦୀକେ ଛଡ଼ାଯାଉଛି ଆଉ ଜଳଭଣ୍ଡାରକେ ଫିକ୍ ସେକେଣ୍ଡଥି 82,279 ଘନଫୁଟ ପାଇଁ ଆସୁଛି। ଜାତିର ଜନକ ମହାତ୍ମା ଗାନ୍ଧି ଆଉ ଜନନାୟକ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀଥି ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବୈଜ୍ଞାନିକ କାଟାଲିନ୍ କାରିକୋ ଆର୍ ଡ୍ରିଉ ୱିଜ୍ମେନ୍ ମେଡିସିନ୍ ଲାଗି ପାଇବେ ନୋବେଲ ପୁରସ୍କାର। ଓଡ଼ିଶା ଗସ୍ତି ଆଇବାକାଲ ଆସୁଛନ୍ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର। ଆହୁରି ଲଘୁଚାପ ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଇଲାକାନ ଲାଗି ରହିଛି ବର୍ଷା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।